ଚୈତି ପ୍ରଦୋଷ କିରଣ ବିଖଳେ ପୂର୍ଣ୍ଣିମା ଆବରା ଘଡ଼ି କୋଟି ଓଡ଼ିଆଙ୍କ ଆସ୍ଥାନ କମ୍ପିଲା ସ୍ତବ୍ଧ ଛାୟା ହୃଦେ ଭିଡ଼ି ସ୍ତବ୍ଧ ଛାୟା ହୃଦେ ଭିଡ଼ି ଜାତି ପ୍ରାଣ ଅଗ୍ନି ନିର୍ବାପିତ ବୋଲି ଅଜସ୍ର ଶବଦ କରି ଗଗନ ପବନ ହେଲା ପ୍ରକମ୍ପିତ ମାଟିରେ ପଡ଼ିଲା ହୁରି ମାଟିରେ ପଡ଼ିଲା ହୁରି ଶେଷ ବସନ୍ତର ଚିଠିକି ଅଇଲା କୋଳାଗ୍ରତ କାଳ ବଳେ ସବାଧାର ନିଶ୍ଚେ କୃତାର୍ଥ ବୋଲାଏ ମହାମାନବ ଯା କୋଳେ ମହାମାନବ ଯା କୋଳେ ନିହଣ ଜାଗଢ଼େ ଯୁଗବ୍ୟାପୀ କୀର୍ତ୍ତି ପ୍ରସ୍ଫୁଟିତ ଭାଷାମାଳ ଆଦର୍ଶ ସଂହତି ମାନବତା ଭିତ୍ତି ଇତିବୃତ ସର୍ବକାଳ ଇତିବୃତ ସର୍ବକାଳ ବିମୋହୀ ପରାଣ ଆସକ୍ତି ବିହୁନେ ସାଧନାରେ ସର୍ବସିଦ୍ଧି ସାନ୍ନିଧ୍ୟ ବଳୟ ଯାଚରଣ ଚୁମେ ରଚିଲା ଅକାଳ ବିଧି ରଚିଲା ଅକାଳ ବିଧି ଦୟାଦ ଯେତକ ହରିଏ ପାତକ ବୋଲାଇ ମନୋଜ ବଂଶୀ ରଚିବେ ସର୍ବିବେ କୋଣାର୍କର ଦେହେ ପ୍ରତିଧ୍ୱନି ଭାଷା ଅଂଶୀ ପ୍ରତିଧ୍ୱନି ଭାଷା ଅଂଶୀ ଜାଗିବ ଏ ଜାତି ପ୍ରଚଣ୍ଡ ପ୍ରେମରେ ମନୋଜ୍ଞ ମହର୍ଷି ବଳେ ଯଥାର୍ଥ ଜୀବନ ବହି କୁଳ ଶ୍ରେଷ୍ଠେ କରୁଣା କର ସକଳେ କରୁଣା କର ସକଳେ କୋଟି ପ୍ରଣାମ ଯୁଗ ପୁରୁଷ ମହର୍ଷି ମନୋଜ କୋଣାର୍କର ଚୂଳ ଛୁଇଁ ଯେପର୍ଯ୍ୟନ୍ତ ପାହାନ୍ତା ସୁନେଲି କିରଣ ଓଡ଼ିଆ ଭୂଇଁକୁ ସ୍ପର୍ଶ କରୁଥିବ ସେ ଯାଏ ଏ ଜାତି ଆପଣଙ୍କୁ ଝରୁଥିବ ଆମ ଶୁଭଦୃଷ୍ଟି ପରିବାର ଆପଣଙ୍କୁ କୋଟି ଶ୍ରଦ୍ଧାଞ୍ଜଳି ଜଣାଉଛି ହେ ଓଡ଼ିଆ ସାହିତ୍ୟର ଭୀଷ୍ମ ପିତାମହ କବିତା ମନୋଜ୍ଞ ମହର୍ଷି କବି ଶିବାନନ୍ଦ ଉପସ୍ଥାପନରେ ପ୍ରଭାତ।